ନା ସୁମିତ୍ରା ବେହେରା, ମୁଁ ଲକ୍ଷ୍ମୀସାଗର ତଳ ସାହିର, ଆଉ ସେ ଆସି ନମ୍ବର ୱାର୍ଡ, ଆଉ ଆମର ଡ୍ରେନ୍ ବହୁତ ଅସୁବିଧା ହେଉଛି, ଡ୍ରେନ୍ରେ ପାଣି ଜମା ହେଇଗଲା, ଘରେ ସବୁ ପଶୁଛି ପାଣି, ଆଉ କେମିତି ସୁବିଧା ସୁଯୋଗ ହବ, କେମିତି କ'ଣ ସେଇଟା ହେଇପାରିବ, ସେ କେମିତି ଆମେ ଇଏ କରୁଛୁ।